ମୁଁ 22 ନମ୍ବର ୱାର୍ଡର ସ୍ୱଚ୍ଛ ସାଥି କହୁଥିଲି। ଆଜି ସ୍ୱଚ୍ଛ କାନ୍ଥ ବିଷୟରେ ଆଲୋଚନା ହେଲା। ମୋ ନାଁ ଜୟନ୍ତୀ ବେହେରା, ମୁଁ 22 ନମ୍ବର ୱାର୍ଡର ସ୍ୱଚ୍ଛ ସାଥି ଅଟେ। ଆଜି ସ୍ୱଚ୍ଛ କାନ୍ଥ ଆମେ କେମିତି ପରିଷ୍କାର ପରିଚ୍ଛନ୍ନତା ରଖିବା, ବାହାରେ କେମିତି ମାନେ ଅଳିଆ ଆବର୍ଜନା କରିବାନି, ଗାଡ଼ି ଆମର BMC ଗାଡ଼ି ସଫେଇ ଗାଡ଼ି ଆସୁଛି, ଡୋର ଟୁ ଡୋର କଲେକ୍ସନ କରୁଛନ୍ତି କି ନାହିଁ, ସବୁ ବୁଝିବା ପାଇଁ ଆଜି ଦୀପ୍ତିମୟୀ ମ୍ୟାଡାମ ଏଇଠି ଆଲୋଚନା କଲେ। ସାର୍ ମାନେ ଆସିଥିଲେ, ଆମର ସବୁ ୱାର୍ଡ ମେମ୍ବର ମାନେ, ଆମର SHG ଗ୍ରୁପର ସବୁ ମା ମାନେ ବସିଥିଲେ, ଆମେ ସ୍ୱଚ୍ଛସାଥୀ ମାନେ ରହିଥିଲୁ, ସବୁ ବିଷୟରେ ଆଲୋଚନା ହେଲା। ତ ଗାଡ଼ି ଆସିକି କେମିତି ମାନେ ଅଳିଆ ଅଲଗା ଅଲଗା କେମିତି ନେଉଛି, ସେଫ୍ଟି ଟାଙ୍କି ବିଷୟରେ କଥା ହେଲେ, ରାସ୍ତାରେ ମାନେ ଅଳିଆ ରଖିବାନି, ସେଫ୍ଟି ଟାଙ୍କି କେମିତି ୟୁଜ କରିବା, ଏ ବିଷୟରେ ଆଲୋଚନା ହେଲା।